ମୁଁ ଚକ୍ରଧର ପ୍ରଧାନ ତପୋବନ ସ୍କୁଲ ବସ୍ତିରୁ କହୁଛି। ଆଉ ଏଠି ଆମେ ଯୋଉ ଟାଙ୍କି ପାଇଁ ଯେତେବେଳେ ସଫା କରୁ ଆମେ ମ୍ୟୁନିସିପାଲିଟିକୁ କଲ୍ କରୁ, ମ୍ୟୁନିସିପାଲିଟିରୁ ଆମକୁ ମାନେ ହେଲ୍ପ କରନ୍ତି, ତାଙ୍କ ସ୍ୱରେଜ ଟ୍ୟାଙ୍କ ଆସେ, ଆସିକିନି ଅନଲୋଡ କରିକି ନିଅନ୍ତି। କିନ୍ତୁ ବେଳେବେଳେ କଣ ହଉଛି ଆମର ମାନଙ୍କର ସଚେତନତା ଅଭାବରୁ ଆମେ କଣ କରୁଛୁ ନା ଜାଣିପାରୁନୁ ସେ ଆକ୍ଚୁଆଲି ଟାଙ୍କିଟା କେତେ ପରସେଣ୍ଟ ମାନେ ଅନଲୋଡ ହେଲା, କିନ୍ତୁ ସିଏ ଆମକୁ ବେଳେବେଳେ ଭୁଲେଇ ନାହାନ୍ତି, ସ୍ତ୍ରୀ ଲୋକମାନେ ଜାଣିପାରୁନାହାନ୍ତି। ତେଣୁ ସେମାନଙ୍କୁ ଆମେ ଏଇ କଥାଟା ଜଣେଇଦେଲୁ ଯେ ଗୋଟେ ଲେବୁଲ ଲାଗିଛି, ଇଏର ମାର୍କିଂ ଲେବୁଲ, ସେଇଟାକୁ ଦେଖିବେ ଯେ କେତେ ଲେବୁଲ ପର୍ଯ୍ୟନ୍ତ ସିଏ ଅନଲୋଡ କଲେ ଏଇଟା ଜଣାପଡିବ, ସେ ଅନୁସାରେ ତାଙ୍କୁ ଆମେ କହିବୁ ସିଏ ପ୍ରକୃତରେ ଭଲ ଭାବରେ ସଫା କରିବେ, ନହେଲେ ଠକି ଠୁକା ଦେଇକି ପଳାନ୍ତି, ବୁଝିଲେ କି। ଏ ସମସ୍ତେ ଜାଣନ୍ତିନି, ଏ ସଚେତନତାକୁ ଆମେ ସମସ୍ତଙ୍କୁ ମାନେ ଆଡଭାଇସ କରୁଛୁ ଯେ ସମସ୍ତେ ସେଇଟାକୁ ମାନେ ଦେଖିବେ, ଦେଖିକିନି ଉପଲବ୍ଧି ଯାହା ହବ ସେଇ କଥାଟାକୁ ସେ ଜଣେଇବେ, ନଚେଲେ ନହେଲେ କମ୍ପ୍ଲେନ ଆକାରରେ ଆମେ ମ୍ୟୁନିସିପାଲିଟିରେ ହଉ ଆପଣଙ୍କ ଯୋଉ ନମ୍ବର ଅଛି ସେଠିକି ଜଣେଇଦେବୁ। ବହୁତ ଲୋକ ଜାଣିଛନ୍ତି, ଆଉ କେତେକ ଟିକେ ଜାଣିନାହାନ୍ତି, ସେମାନଙ୍କୁ ଆମେ ସଚେତନ କରଉଛୁ ଆଉ। ଆଉ ମ୍ୟାଡାମ ମାନେ ଏଠିକି ଆସିକି ଆମକୁ ସଚେତନ କରଉଛନ୍ତି, ଆଉ ସବୁ କଥା ବୁଝୁଛନ୍ତି, ଆଉ ଭଲ ମନ୍ଦ ତିଆରିଛନ୍ତି, ଆଉ ଦେଖିଲେ ଯାଇକି ଯାଇକି ଇନଫର୍ମ ଆପଣଙ୍କୁ ଦଉଛନ୍ତି, ଆମକୁ ବି ଦଉଛନ୍ତି, ଆମେ ବି ଖୁସି ତାଙ୍କ ପାଇଁ। ହେଲା, ଏମିତି ଯଦି କରାଯିବ ତାହେଲେ ସମସ୍ତେ ଦିନେ ଦିନେ ଆମେ ଯୋଉ ପ୍ରଦୂଷଣ ହଉଛି ତାର ମୁକ୍ତ ହେଇପାରିବା, ଆମକୁ ଯୋଉ ସଂକ୍ରମଣ ହଉଛି ମାନେ ଜଳ ଦ୍ୱାରା ବାୟୁ ଦ୍ୱାରା ବିଭିନ୍ନ ଇଏରେ ସଂକ୍ରମଣ ହଉଛି ନା, ସେଥିପାଇଁ ଆମର ସଂକ୍ରମଣଟା କମିଯିବ, ବୁଝିଲେ କି। ସେଇଥିପାଇଁ ଆମେ ଆପଣଙ୍କ ସହିତ ଯୋଗାଯୋଗ ରଖିବୁ, ଧନ୍ୟବାଦ।